ପ୍ରଥମ ସାମୁଏଲ ଅଧ୍ୟାୟ 31। ଏଥିମଧ୍ୟରେ ପଲେଷ୍ଟିଆମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ, ପୁଣି ଇସ୍ରାଏଲ ଲୋକମାନେ ପଲେଷ୍ଟିଆମାନଙ୍କ ସମ୍ମୁଖରୁ ପଳାଇ ଗିଲବୋୟ ପର୍ବତରେ ହତ ହୋଇ ପଡ଼ିଲେ, ଆଉ ପଲେଷ୍ଟିଆମାନେ ସାଉଲ ଓ ତାଙ୍କର ପୁତ୍ରମାନଙ୍କ ପଛେ ପଛେ ଲାଗି ଗୋଡ଼ାଇଲେ, ଓ ପଲେଷ୍ଟିଆମାନେ ସାଉଲଙ୍କର ପୁତ୍ର ଜୋନାଥନ୍କୁ ଓ ଅବିନାଦବକୁ ଓ ମଲ୍କିସୁଏକୁ ବଧ କଲେ। ଏହି ରୂପେ ସାଉଲଙ୍କ ସାଙ୍ଗରେ ଭାରି ଯୁଦ୍ଧ ହେଲା, ଓ ଧନୁର୍ଦ୍ଧରମାନେ ତାଙ୍କୁ ଧରିଲେ, ଆଉ ଧନୁର୍ଦ୍ଧରମାନଙ୍କ ସକାଶୁ ସେ ଅତିଶୟ ଆହତ ହେଲେ। ତହିଁରେ ସାଉଲ ଆପଣା ଅସ୍ତ୍ରବାହକକୁ କହିଲେ, ତୁମ୍ଭ ଖଡ଼ଗ ବାହାର କରି ତହିଁରେ ମୋତେ ଭୁସି ପକାଅ, କେଜାଣି ଏହି ଅସୁନତମାନେ ଆସି ମୋତେ ଭୁସି ପକାଇ କୌତୁକ କରିବେ। ମାତ୍ର ତାଙ୍କର ଅସ୍ତ୍ରବାହକ ଅତିଶୟ ଭୀତ ହେବାରୁ ସମ୍ମତ ହେଲା ନାହିଁ, ଏଣୁ ସାଉଲ ଖଡ଼ଗ ନେଇ ଆପେ ତହିଁ ଉପରେ ପଡ଼ିଲେ। ତହିଁରେ ସାଉଲ ମରିଅଛନ୍ତି, ଏହା ଦେଖି ତାଙ୍କ ଅସ୍ତ୍ରବାହକ ସେହିପରି ଆପଣା ଖଡ଼ଗ ଉପରେ ପଡ଼ି ତାଙ୍କ ସଙ୍ଗରେ ମଲା। ଏହି ରୂପେ ସାଉଲ ଓ ତାଙ୍କର ତିନି ପୁତ୍ର ଓ ତାଙ୍କର ଅସ୍ତ୍ରବାହକ ଓ ତାଙ୍କର ନିଜ ଲୋକ ସମସ୍ତେ ସେହିଦିନ ଏକ ସଙ୍ଗରେ ମଲେ। ଏଉତାରେ ଇସ୍ରାଏଲ ଲୋକମାନେ ପଳାଇଲେ, ଆଉ ସାଉଲ ଓ ତାଙ୍କର ପୁତ୍ରମାନେ ମଲେ। ଏହା ଦେଖି ତଳଭୂମିର ଅନ୍ୟ ପାର୍ଶ୍ୱସ୍ଥ ଓ ଜର୍ଦ୍ଦନ ସେପାରିସ୍ଥ ଇସ୍ରାଏଲ ଲୋକମାନେ ନଗର ପରିତ୍ୟାଗ କରି ପଳାଇଲେ, ତହୁଁ ପଲେଷ୍ଟିଆମାନେ ଆସି ତହିଁ ମଧ୍ୟରେ ବାସ କଲେ। ଅନନ୍ତର ପରଦିବସ ପଲେଷ୍ଟିଆମାନେ ହତ ଲୋକମାନଙ୍କ ସଜାଦି ଫିଟାଇ ନେବା ପାଇଁ ଆସନ୍ତେ, ସେମାନେ ସାଉଲଙ୍କୁ ଓ ତାଙ୍କର ତିନି ପୁତ୍ରଙ୍କୁ ଗିଲବୋୟ ପର୍ବତରେ ପଡ଼ିଥିବାର ଦେଖିଲେ, ତହୁଁ ସେମାନେ ତାଙ୍କର ମସ୍ତକ ଛେଦନ କରି ତାଙ୍କର ସଜାଦି ଫିଟାଇ ନେଲେ, ଆଉ ଆପଣାମାନଙ୍କ ଦେବପ୍ରତିମାଗଣର ଗୃହକୁ ଓ ଲୋକମାନଙ୍କ ନିକଟକୁ ସମ୍ବାଦ ଦେବା ପାଇଁ ପଲେଷ୍ଟିଆମାନଙ୍କ ଦେଶର ଚାରିଆଡ଼େ ପଠାଇଲେ। ପୁଣି ସେମାନେ ତାଙ୍କର ସଜା ଅଷ୍ଟାରଥ ଦେବୀ ଗୃହରେ ରଖିଲେ ଓ ତାଙ୍କର ଶରୀରକୁ ବୈତସ୍ଥାନ ପ୍ରାଚୀରରେ ଟାଙ୍ଗିଦେଲେ। ଏ ଉତ୍ତାରେ ଜାବେସ୍ ଗିଲିୟଦ ନିବାସୀମାନେ ସାଉଲଙ୍କ ପ୍ରତି ପଲେଷ୍ଟିଆମାନଙ୍କ କୃତକର୍ମର ସମ୍ବାଦ ପାଆନ୍ତେ, ସମସ୍ତ ବିକ୍ରମଶାଳୀ ଲୋକ ଉଠି ସେହି ରାତ୍ରିଯାକ ଗମନ କରି ସାଉଲଙ୍କର ଓ ତାଙ୍କର ପୁତ୍ରମାନଙ୍କ ଶରୀର ବୈତସ୍ଥାନ ପ୍ରାଚୀରରୁ ଜାବେସ୍କୁ ନେଇ ସେଠାରେ ସେସବୁ ଦଗ୍ଧ କଲେ। ପୁଣି ସେମାନେ ସେମାନଙ୍କର ଅସ୍ଥି ନେଇ ଜାବେସ୍ଥ ଝାଉଁବୃକ୍ଷ ତଳେ ପୋତି ରଖିଲେ ଓ ସାତ ଦିନ ଉପବାସ କଲେ।